ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ସମ୍ବିଧାନ ହେଉଛି ଦେଶର ମାର୍ଗଦର୍ଶକ, ଆକାଶବାଣୀର ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ଚାଷୀଙ୍କୁ କଲେ ପ୍ରଶଂସା। ନୟାଗଡ଼ ଜିଲ୍ଲାରେ ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। କୋରାପୁଟ ଜିଲ୍ଲା ଗୁପ୍ତେଶ୍ୱର ସୁକୁନାଳରେ ସଡ଼କ ଦୁର୍ଘଟଣାରେ 3 ଜଣଙ୍କ ମୃତ୍ୟୁ, 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା। ଧନୁଯାତ୍ରାର ଆୟୋଜନ ପାଇଁ ପ୍ରୋତ୍ସାହନ ରାଶିକୁ 1 କୋଟି ଟଙ୍କା ଯାଏଁ ବୃଦ୍ଧି କଲେ ସରକାର। ଏବଂ ହକି ଇଣ୍ଡିଆ ଲିଗ୍ରେ ଆଜି ବିର୍ସାମୁଣ୍ଡା ଷ୍ଟାଡିୟମରେ ଖେଳାଯିବ 2ଟି ମ୍ୟାଚ୍। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ସମ୍ବିଧାନ ହେଉଛି ଦେଶର ମାର୍ଗଦର୍ଶକ। ଆସନ୍ତା ଜାନୁଆରୀ 26 ତାରିଖରେ ଭାରତୀୟ ସମ୍ବିଧାନ 75 ବର୍ଷ ପୂରଣ କରିବାକୁ ଯାଉଛି। ଏହା ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଗୌରବର ବିଷୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସମ୍ବିଧାନର ପରମ୍ପରା ସହ ସାଧାରଣ ନାଗରିକଙ୍କୁ ସମ୍ପୃକ୍ତ କରିବା ଲକ୍ଷ୍ୟରେ ଏକ ସ୍ୱତନ୍ତ୍ର ୱେବ୍ସାଇଟ୍ Constitution75.com ପ୍ରଚଳନ କରାଯାଇଛି। ଏହି ୱେବ୍ସାଇଟ୍ ମାଧ୍ୟମରେ ସମ୍ବିଧାନକୁ ପଢ଼ିବା ସହିତ ନିଜର ଭିଡ଼ିଓ ରେକର୍ଡିଂ କରି ଅପ୍ଲୋଡ଼ କରାଯାଇପାରିବ। ପ୍ରଧାନମନ୍ତ୍ରୀ ପ୍ରୟାଗରାଜରେ ଆସନ୍ତା 13 ତାରିଖରୁ ଅନୁଷ୍ଠିତ ହେବାକୁ ଥିବା ମହାକୁମ୍ଭ ମେଳା ବିଷୟରେ ଆଲୋଚନା କରି କହିଛନ୍ତି, ମହାକୁମ୍ଭ କେବଳ ଏକ ବୃହତ୍ ସମାଗମ ନୁହେଁ, ବରଂ ଏହାର ବିବିଧତା ସର୍ବଜନବିଦିତ। ପ୍ରଥମ ଥର ପାଇଁ ଏହି ମେଳାରେ କୃତ୍ରିମ ବୁଦ୍ଧିମତା ଚାଟ୍ବଟର୍ ବ୍ୟବହାର କରାଯିବ। ଭାରତୀୟ ଆନିମେସନ୍ ଚଳଚ୍ଚିତ୍ର, ନିୟମିତ ଚଳଚ୍ଚିତ୍ର ଏବଂ ଟିଭି ଧାରାବାହିକର ଲୋକପ୍ରିୟତା ଦେଶରେ ସୃଜନଶୀଳ ଉଦ୍ୟମରେ ରହିଥିବା ସମ୍ଭାବନାକୁ ସୂଚିତ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆନିମେସନ୍ ସିରିଜ୍ଗୁଡ଼ିକ ପିଲାଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଉଛି। ଚଳଚ୍ଚିତ୍ର ଶିଳ୍ପ ଦେଶର ଅର୍ଥନୀତିକୁ ତ୍ୱରାନ୍ୱିତ କରିବାରେ ବିଶେଷ ଫଳପ୍ରଦ ହୋଇଛି। ଏକ ଭାରତ ଶ୍ରେଷ୍ଠ ଭାରତର ଭାବନାକୁ ଚଳଚ୍ଚିତ୍ର ଜଗତ ସୁଦୃଢ଼ କରିପାରିଛି ବୋଲି ଶ୍ରୀ ମୋଦି କହିଛନ୍ତି। ଆସନ୍ତା ବର୍ଷ ଭାରତରେ ପ୍ରଥମ ଥର ପାଇଁ ବିଶ୍ୱ ଅଡିଓ ଭିଜୁଆଲ୍ ମନୋରଞ୍ଜନ ଶିଖର ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱାସ୍ଥ୍ୟକ୍ଷେତ୍ର ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ 2ଟି ବଡ଼ ଉପଲବ୍ଧି ସମ୍ପର୍କରେ ଆଲୋକପାତ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟ ଅନୁଯାୟୀ 2015-2023 ମଧ୍ୟରେ ଭାରତରେ ମ୍ୟାଲେରିଆ ରୋଗୀ ଏବଂ ତତ୍ଜନିତ ମୃତ୍ୟୁ ସଂଖ୍ୟା 80% ହ୍ରାସ ପାଇଛି। ଏହା ଏକ ଉଲ୍ଲେଖନୀୟ ସଫଳତା। ଅନ୍ୟ ଏକ ଉପଲବ୍ଧି ହେଉଛି, ଭାରତରେ ଠିକ୍ ସମୟରେ କର୍କଟ ଚିକିତ୍ସା ଆରମ୍ଭ ହେବାର ସମ୍ଭାବନା ବୃଦ୍ଧି ପାଇଛି। ଏଥିରେ ଆୟୁଷ୍ମାନ ଭାରତ ଯୋଜନା ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି। 90% କର୍କଟ ରୋଗୀ ଏହି ଯୋଜନା ମାଧ୍ୟମରେ ସଠିକ୍ ସମୟରେ ଚିକିତ୍ସା ଉପଲବ୍ଧ କରିପାରୁଛନ୍ତି, ଫଳରେ କର୍କଟ ଚିକିତ୍ସାରେ ଆର୍ଥିକ ସମସ୍ୟା ମଧ୍ୟ ବହୁ ପରିମାଣରେ ହ୍ରାସ ପାଇଛି।
ଆୟୁଷ୍ମାନ ଭାରତ ଯୋଜନା इस योजना की वजह से कैंसर के 90% मरीज समय पर अपना इलाज शुरू करा पाए हैं। आयुष्मान भारत योजना उनके लिए बड़ा संबल बनी है। अब वो आगे बढ़कर अपना इलाज कराने के लिए आ रहे हैं। आयुष्मान भारत योजना ने कैंसर के इलाज में आने वाली पैसों की परेशानी को काफी हद तक कम किया है।
ପ୍ରଧାନମନ୍ତ୍ରୀ କଳାହାଣ୍ଡି ଜିଲ୍ଲାର ଗୋଲମୁଣ୍ଡା ବ୍ଲକର ଚାଷୀମାନଙ୍କର ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଏହି ଚାଷୀମାନେ କମ୍ ଜଳ ବ୍ୟବହାର କରି ସଫଳତାର ସହ ଚାଷ କରିବା ସହ ପରିବା ଉତ୍ପାଦନ କ୍ଷେତ୍ରରେ ବିପ୍ଳବ ଆଣିଛନ୍ତି। ଗୋଲମୁଣ୍ଡାରେ 10 ଜଣ କୃଷକଙ୍କ ଏକ ଗୋଷ୍ଠୀ କୃଷକ ଉତ୍ପାଦକ ସଂଘ ନାମରେ ଏକ ସଂଗଠନ ପ୍ରତିଷ୍ଠା କରି ପରିବା ଚାଷରେ ଆଧୁନିକ ଜ୍ଞାନକୌଶଳ ବ୍ୟବହାର ଆରମ୍ଭ କରିଥିଲେ। ଏହି ଉତ୍ପାଦକ ସଂଘ ଆଜି ବହୁକୋଟି ଟଙ୍କାର ବ୍ୟବସାୟରେ ପରିଣତ ହୋଇଛି। 45 ଜଣ ମହିଳା କୃଷକଙ୍କ ସମେତ 200ରୁ ଅଧିକ କୃଷକ ଏହି ସଂଘ ସହ ଜଡ଼ିତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆସନ୍ତା ବର୍ଷ ଭାରତ ସଫଳତାର ନୂତନ ଶିଖରକୁ ସ୍ପର୍ଶ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଗୋଲମୁଣ୍ଡାର ଚାଷୀଙ୍କ ପ୍ରଶଂସା କରିବା ପରେ କୃଷକ ଉତ୍ପାଦକ ସଂଘର ଚାଷୀ କୃଷ୍ଣଚନ୍ଦ୍ର ନାଗ ଆକାଶବାଣୀକୁ କହନ୍ତି,
ଯେଉଁ ଚାଷ କାମ ଆମେ କରିଆସୁଛୁ, ଆଉ ଆଗକୁ ଆଉ 200 ଚାଷୀ ଆମେ ଏବେ ତ ଯୋଡ଼ିକି କରୁଛୁ, ଆଗକୁ ଆଉ 2000 ଚାଷୀ କରିବା ପାଇଁ ଆମେ ସଂକଳ୍ପ ନଉଛୁ, ଆଉ ଆଗକୁ 2000 ଚାଷୀ କରିକିରି ଆମେ ଦେଖେଇଦେବୁ ବୋଲିକି ବହୁତ ଆଶା ଅଛି। ପ୍ରଧାନମନ୍ତ୍ରୀ ତରଫରୁ ଯାହା ବି ବାର୍ତ୍ତା ଆସିଥିଲା ସେଥିପାଇଁ ସେମାନେ ଶୁଣିକରି ବହୁତ ଖୁସି ହେଇଛି। ମୁଁ ବି ବହୁତ ଖୁସି ହେଇଛି ପ୍ରଧାନମନ୍ତ୍ରୀ ସାର୍ଙ୍କ କଥା ଶୁଣି। ମୁଁ ବହୁତ ଧନ୍ୟବାଦ ଦେବି ପ୍ରଧାନମନ୍ତ୍ରୀଙ୍କୁ, ତାଙ୍କ କଥାରେ ଆମେ ବହୁତ ଖୁସି ହେଇଛି ଆମକୁ, ଯେ ତାର କୌଣସି ବାକ୍ୟ ନାହିଁ, ଯେମିତି ଆମକୁ ଖୁସି ମିଳିଛି।
ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୟାଗଡ଼ ଜିଲ୍ଲା ରଣପୁର ଗସ୍ତ କରି ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ କାଣ୍ଡପଡ଼ା ଓ ମଝିଆଖଣ୍ଡ ପଞ୍ଚାୟତର ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବାଚସ୍କତି ସୁରମା ପାଢ଼ୀ ଉପସ୍ଥିତ ଥିଲେ। ସୂଚନା ଅନୁସାରେ ରାଜ୍ୟ ସରକାର ଫସଲ କ୍ଷୟକ୍ଷତିର ସଠିକ୍ ଆକଳନ ପରେ ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ଘୋଷଣା କରିଛନ୍ତି। କଟକ ଜିଲ୍ଲା ନିଆଳି ଅନ୍ତର୍ଗତ ଦହ୍ଲାରପୁର ପଞ୍ଚାୟତର ଷୋଳମୁଙ୍ଗାଠାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଫସଲ କ୍ଷୟକ୍ଷତି ନେଇ ସମୀକ୍ଷା କରିବା ସହ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ସ୍ଥାନୀୟ କୃଷି କାର୍ଯ୍ୟାଳୟରେ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ କ୍ଷୟକ୍ଷତିର ସ୍ଥିତି ନେଇ ଆଲୋଚନା କରିଥିବା ଜଣାପଡ଼ିଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଭଦ୍ରକ ଜିଲ୍ଲା ଗସ୍ତରେ ଯାଇ ଫସଲର କ୍ଷୟକ୍ଷତି ନେଇ ଅନୁଧ୍ୟାନ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନଙ୍କ ସହିତ ଆଲୋଚନା କରି ସେ କହିଛନ୍ତି ରାଜ୍ୟ ସରକାର କ୍ଷତିପୂରଣ ନେଇ ପଦକ୍ଷେପ ଗ୍ରହଣ କରୁଛନ୍ତି। ପରେ ଉପମୁଖ୍ୟମନ୍ତ୍ରୀ ବନ୍ତ ବ୍ଲକର କେତେକ ଅଞ୍ଚଳକୁ ଯାଇ କ୍ଷତିଗ୍ରସ୍ତ ଚାଷୀମାନଙ୍କ ସହ ଆଲୋଚନା କରିବା ପରେ ଜିଲ୍ଲା ପ୍ରଶାସନ ସହ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ସାତଟି ବ୍ଲକରେ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋରାପୁଟ ଜିଲ୍ଲା ଗୁପ୍ତେଶ୍ୱର ସୁକୋନାଳ ଯାତ୍ରୀବାହୀ ବସ୍ ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ 2,00,000 ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଏହାସହ ଗୁରୁତର ଆହତଙ୍କ ଚିକିତ୍ସା ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଅନୁସାରେ ଡକରିଘାଟି ନିକଟରେ ଯାତ୍ରୀବାହୀ ବସ୍ ଓଲଟିଯିବା ଫଳରେ ଘଟଣାସ୍ଥଳରେ ଡ୍ରାଇଭରଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ହେବା ସହ 35 ଜଣ ଆହତ ହୋଇଥିଲେ। ସୂଚନା ପାଇ ବିଏସ୍ଏଫ୍ ଯବାନ ଏବଂ ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର କରିଥିଲେ। ରାଜ୍ୟରେ ଥିବା ସମସ୍ତ ପିକ୍ନିକ୍ ସ୍ପଟ୍ ଏବଂ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ଅଘଟଣକୁ ରୋକିବା ପାଇଁ ପୁଲିସ୍ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ଏନେଇ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ରାଜ୍ୟର ସମସ୍ତ ଏସ୍ପିଙ୍କ ସହ ଆଲୋଚନା କରିଛନ୍ତି। ଏହା ସହିତ ପିକ୍ନିକ୍ ସ୍ପଟ୍ରେ ପୁଲିସ୍ ଫୋର୍ସ ମୁତୟନ ପାଇଁ ଡିଜିପି ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଜାନୁଆରୀ ଶେଷ ସପ୍ତାହ ପର୍ଯ୍ୟନ୍ତ ପିକ୍ନିକ୍ ସ୍ପଟ୍ ଏବଂ ପର୍ଯ୍ୟଟନ ସ୍ଥଳୀଗୁଡ଼ିକରେ ନଜର ରଖିବା ଲାଗି ଡିଜିପି କହିଛନ୍ତି। ନୂଆବର୍ଷ ଉତ୍ସବ ପାଳନ କରିବା ଲାଗି ବିଭିନ୍ନ ସ୍ଥାନରେ ଭୋଜିର ଆୟୋଜନ ଚାଲିଛି। ଏହି ସମୟରେ ବିଭିନ୍ନ ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ରୋକିବା ପାଇଁ ପୁଲିସ୍ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଛି ବୋଲି ଡିଜିପି ସୂଚନା ଦେଇଛନ୍ତି। ଧନୁଯାତ୍ରାର ଆୟୋଜନ ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ପ୍ରୋତ୍ସାହନ ରାଶିକୁ 10,00,000 ଟଙ୍କାରୁ 1,00,000 ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଶ୍ରୀ ସୁରଜ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପର୍ଯ୍ୟଟନ ବିଭାଗ ପକ୍ଷରୁ ମଧ୍ୟ ଯାତ୍ରାର ଆୟୋଜନ ପାଇଁ ଅତିରିକ୍ତ 50,00,000 ଟଙ୍କା ପ୍ରଦାନ କରାଯିବ। ଧନୁଯାତ୍ରାରେ ଭାଗ ନେଉଥିବା କଳାକାରମାନଙ୍କୁ ସରକାରଙ୍କ ପକ୍ଷରୁ 10,000 ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଚଳିତ ବର୍ଷ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା ପକ୍ଷରୁ ଧନୁଯାତ୍ରାର ପ୍ରାମାଣିକ ବୃତ୍ତଚିତ୍ର ମଧ୍ୟ ପ୍ରସ୍ତୁତ କରାଯିବ। ଧନୁଯାତ୍ରାକୁ ୟୁନେସ୍କୋ ମାନ୍ୟତା ପାଇଁ ଏକ ବିଶେଷଜ୍ଞ ଟିମ୍ ଗଠନ କରାଯିବ। ଚଳିତ ଥର ସଂସ୍କୃତି ବିଭାଗ ପକ୍ଷରୁ ଧନୁଯାତ୍ରା.com ନାମରେ ଏକ ସ୍ୱତନ୍ତ୍ର ପୋର୍ଟାଲ୍ ଏବଂ ୱେବ୍ସାଇଟ୍ କରାଯାଇଥିବା ନେଇ ମନ୍ତ୍ରୀ ଶ୍ରୀ ସୁରଜ ସୂଚନା ଦେଇଛନ୍ତି। ହକି ଇଣ୍ଡିଆ ଲିଗ୍ 2024-25 ପ୍ରତିଯୋଗିତାର ପୁରୁଷ ବର୍ଗରେ ଆଜି 2 ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 6:00 ହାଇଦ୍ରାବାଦ ତୋଫାନ୍ସ ଏବଂ ରାୟବେଙ୍ଗଲ ଟାଇଗର୍ସ ମଧ୍ୟରେ ମୁକାବିଲା ହେବ। ରାତି 8:15 ତାମିଲନାଡୁ ଡ୍ରାଗନ୍ସ ଏବଂ ସୁରମା ହକି କ୍ଲବ ପରସ୍ପରକୁ ଭେଟିବେ। 2 ମ୍ୟାଚ୍ ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ଗତକାଲିଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ରେ ଦିଲ୍ଲୀ ଏସ୍ସି ପାଇପର୍ସ 4-2 ଗୋନାସିକା ଦଳକୁ ପରାସ୍ତ କରିଥିଲା। ଫେବୃୟାରୀ 1 ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାର ମ୍ୟାଚ୍ଗୁଡ଼ିକ ରାଉରକେଲା ଏବଂ ରାଞ୍ଚିଠାରେ ଖେଳାଯିବାକୁ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ପୁରୁଷ ବର୍ଗରେ 8 ଏବଂ ମହିଳା ବର୍ଗରେ 4 ଦଳ ଅଂଶଗ୍ରହଣ କରୁଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ସମ୍ବିଧାନ ହେଉଛି ଦେଶର ମାର୍ଗଦର୍ଶକ, ଆକାଶବାଣୀର ମନ୍ କି ବାତ୍ରେ କହିଲେ ପ୍ରଧାନମନ୍ତ୍ରୀ। କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ବ୍ଲକର ଚାଷୀଙ୍କୁ କଲେ ପ୍ରଶଂସା। ନୟାଗଡ଼ ଜିଲ୍ଲାରେ ଅଦିନିଆ ବର୍ଷାଜନିତ ଫସଲ କ୍ଷୟକ୍ଷତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। କୋରାପୁଟ ଜିଲ୍ଲା ଗୁପ୍ତେଶ୍ୱର ସୁକୁନାଳରେ ସଡ଼କ ଦୁର୍ଘଟଣାରେ 3 ମୃତ୍ୟୁ, 2,00,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା। ଧନୁଯାତ୍ରାର ଆୟୋଜନ ପାଇଁ ପ୍ରୋତ୍ସାହନ ରାଶିକୁ 1,00,000 ଟଙ୍କା ଯାଏଁ ବୃଦ୍ଧି କଲେ ସରକାର। ଏବଂ ହକି ଇଣ୍ଡିଆ ଲିଗ୍ରେ ଆଜି ବିର୍ସାମୁଣ୍ଡା ଷ୍ଟାଡିୟମ୍ରେ ଖେଳାଯିବ 2 ମ୍ୟାଚ୍। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।